ନମସ୍କାର ଶ୍ରୋତା ବନ୍ଧୁ, ମୁଁ ତୁଷାର ରଞ୍ଜନ ଆପଣମାନଙ୍କୁ ସ୍ୱାଗତ କରୁଛି ଓଡ଼ିଶା ମୋବାଇଲ ବାଣୀ। ଆଜିର କବିତା ହେଲା ବ୍ୟର୍ଥ। ତେବେ ଆସନ୍ତୁ ଶୁଣିବା। ଫୁଟିଛି ଆଜି ମୋ ଫୁଲ ଆଉ କାହା ଅଗଣାରେ, ଫୁଟିଛି ଆଜି ମୋ ଫୁଲ ଆଉ କାହା ଅଗଣାରେ, ଯିଏ ଦିନେ ଥିଲା ରହି ମୋ ଜୀବନ ବଗିଚାରେ। ଦିନ ବଦଳିଗଲା ପୁଣି ବଦଳିଲା ମନ, ସ୍ୱପ୍ନ ବଦଳିଲା ବଦଳିଗଲା ତା କାନନ। ସ୍ନେହ ପରସେ ଯାହାକୁ ରଖିଥିଲି ଯତ୍ନରେ, ଋତୁ ଶେଷ ଫୁଟିଲା ସେ ଆଉ କାହା କାନନରେ। ଫୁଟିଅଛି ମୋ ଫୁଲ ଆଉ କାହା ଅଗଣାରେ, ଫୁଟିଅଛି ମୋ ଫୁଲ ଆଉ କାହା ଅଗଣାରେ, ଯିଏ ଦିନେ ଥିଲା ରହି ମୋ ଜୀବନ ବଗିଚାରେ। ଜହ୍ନ ଉଇ ପ୍ରେମ କରେ ଯୁଥନା ସାଥିରେ, କଇଁ ଚାହିଁ ରହିଥାଏ ପ୍ରେମ ନିବେଦନ ସୁରେ। ଅପେକ୍ଷାରେ ଫୁଟେ ପୁଣି ଝଡ଼େ ଅପେକ୍ଷାରେ, ରାତିରେ ସରେ ଜୀବନ ପ୍ରେମ ନିବେଦନ ସୁରେ। ଫୁଟିଛି ଆଜି ମୋ ଫୁଲ ଆଉ କାହା ଅଗଣାରେ, ଯିଏ ଦିନେ ଥିଲା ରହି ମୋ ଜୀବନ ବଗିଚାରେ। ଧନ୍ୟବାଦ ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ମୋ କବିତା କେମିତି ଲାଗୁଛି? ଆପଣମାନେ ନିଜର ମତାମତ ଦେବା ପାଇଁ କେବେ ଭୁଲନ୍ତୁ ନାହିଁ। ତେବେ ଆସନ୍ତୁ ଦୁଇ ଚିପିବା ଏବଂ ଆପଣମାନଙ୍କର ମତାମତ ରେକର୍ଡ କରିବେ। ଆପଣମାନଙ୍କର ମତାମତକୁ ମୁଁ ଅପେକ୍ଷା କରିବି। ଆପଣଙ୍କର ମତାମତ ଅପେକ୍ଷାରେ ମୁଁ ରହିଲି। ନମସ୍କାର, ଧନ୍ୟବାଦ।